ସରସ୍ୱତୀ ପ୍ରଧାନ ଆଡ଼ବାଇ ବସ୍ତି 5 ନମ୍ବର ୱାର୍ଡ ଜାଗା ମିଶନର ଟ୍ରେଜର ଅଛି, ଆଡ଼ବାଇ ବସ୍ତିର ଭାଇସ୍ ପ୍ରେସିଡେଣ୍ଟ ଅଛି। ମୁଁ ବିଏମ୍ସିରୁ ମଇଳା ଗାଡ଼ି ଡକେଇକିରି ମଇଳା ସଫା କରିବା କାମରେ ଲାଗିଥିଲି। ସେ ମଇଳା ନେଇକିରି ବାହାରେ ପକାଉଛନ୍ତି ବୋଲି ଲୋକମାନେ କହୁଥିଲେ, ମୁଁ ବି ଭାବୁଥିଲି, କିନ୍ତୁ ସେଇଟା ପାଇଁ ଗୋଟେ ସ୍ୱତନ୍ତ୍ର ପ୍ଲାଣ୍ଟ ତିଆରି ହୋଇଛି। ସେ ପ୍ଲାଣ୍ଟରେ ପକାଯାଉଛି, ଖତ ତିଆରି ହୋଇଛି, ସେ ଖତ ଅଲଗା ଅଲଗା କାମରେ ଲାଗୁଛି। ଆମ ରୋଷେଇ ଘର ପାଣିକି ଆମେ ଡ୍ରେନ୍କି ଛାଡ଼ି ଦେଉଥିଲୁ କିମ୍ବା ନାଳକୁ ଛାଡ଼ୁଥିଲୁ, ସେଇଟାକୁ ଆମେ ସ୍ୱତନ୍ତ୍ର ଗୋଟେ ଟାଙ୍କି କରିକି ତାକୁ ରଖାଯାଉଛି, ଗାଡ଼ି ଡକାଯାଇକି ତା ଦେହରେ ଦିଆଯାଉଛି।